కర్పూర గౌరం కరుణవతారం సంసార సారం భుజగేంద్రహారం
సదా వసతం హృదయ అరవిందే భవం భవానీ సహితం నమామి
భవం భవానీ సహితం నమామి
ఓం నమః శివాయ ఓం నమః శివాయ
କେଉଁ ଅନନ୍ତ କାଳର କଥା ଋଷିମାନଙ୍କ ଗହଣରେ ବସିଛନ୍ତି ମହର୍ଷି ସନତ କୁମାର କାହିଁ କେତେ ଦୂରରୁ ଭାସି ଆସୁଛି ଏହା ଶୁଣି ଋଷିମାନଙ୍କ ହୃଦୟରେ ଖେଳିଗଲା ଅପୂର୍ବ ପୁଲକ ଚତୁର୍ଥିକ ହୋଇଉଠିଲା ଶିବମୟ ପରମ ଆଗ୍ରହରେ ଋଷିମାନେ ପଚାରିଲେ
ହେ ମହର୍ଷି ସନତ କୁମାର ଆପଣ ତ ସ୍ୱୟଂ ବ୍ରହ୍ମାଙ୍କ ନନ୍ଦନ ଆଜି କାହିଁକି ଭାରି ଇଚ୍ଛା ହେଉଛି ଦେବଦେବ ମହାଦେବଙ୍କ କଥା ଶ୍ରବଣ କରିବା ପାଇଁ ସେହି ଶିବ କଥାମୃତ କହି ପୂରଣ କରନ୍ତୁ ଆମର ମନସ୍କାମନା
ଏହା ଶୁଣି ସନତ କୁମାର ଆନନ୍ଦିତ ହୋଇ କହିଲେ
ଶିବ ସଂସାର ମଧ୍ୟରେ ସାର ଅଟେ ଏହି ଦୁଇଟି ଅକ୍ଷର ସମସ୍ତ ପୁରାଣ ଭିତରେ ଅତି ହିଁ ପବିତ୍ର ଅଟେ ଶିବପୁରାଣ ଭକ୍ତିର ସହ ତାହା ଯେ ଶ୍ରବଣ କରେ ପାପ ତାପ ତାକୁ ସ୍ପର୍ଶ କରେ ନାହିଁ ଯମଦଣ୍ଡରୁ ନିସ୍ତାର ପାଏ ସେ ଯମଦୂତମାନେ ଭୟରେ ତା ପାଖକୁ ଆସନ୍ତି ନାହିଁ ଦିବ୍ୟ ରଥରେ ବସି ସେ ଶିବଲୋକ ପ୍ରାପ୍ତ ହୁଏ ନାରୀମାନେ ଯଦି ଶିବଙ୍କର କଥା ଶ୍ରବଣ କରନ୍ତି ତେବେ ସ୍ୱାମୀ ସନ୍ତାନମାନଙ୍କ ସହ ସୁଖରେ କାଳାତିପାତ କରନ୍ତି ବୈଧବ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳେ ତାଙ୍କୁ ସତୀ ଶିରୋମଣି ବୋଲି କହନ୍ତି ସମସ୍ତେ ଆଉ ଅନ୍ତିମ କାଳରେ ପତି ସହଗାମିନୀ ହୋଇ ଶିବଲୋକରେ ବସନ୍ତି
ସନତ କୁମାରଙ୍କଠାରୁ ଶିବଙ୍କର ମହିମା ଶୁଣି ଋଷିଗଣ ଆନନ୍ଦିତ ହୋଇ କହିଲେ
ହେ ବିଧି ନନ୍ଦନ ଯେଉଁ ବେଲପତ୍ରରେ ଶିବଙ୍କର ଏତେ ଶ୍ରଦ୍ଧା ସେହି ପତ୍ରର ମହିମା କଥା କୁହନ୍ତୁ ଆମ୍ଭଙ୍କୁ
ଋଷିମାନଙ୍କର ଆଗ୍ରହ ଦେଖି ସନତ କୁମାର ଆରମ୍ଭ କଲେ ପରମ ପବିତ୍ର ଶିବ କଥାମୃତ ବୈକୁଣ୍ଠପୁରରେ ଦିନେ ଲକ୍ଷ୍ମୀ ଠାକୁରାଣୀ ନାରାୟଣଙ୍କୁ ପଚାରିଲେ
ପ୍ରଭୁ କେତେ ଦିନ ଗୋଟିଏ କଥା ପଚାରିବି ପଚାରିବି ବୋଲି ଭାବୁଛି ହେଲେ ସାହସ କରିପାରୁନି
ଏ ତୁମେ କଣ କହୁଛ ପ୍ରିୟ ଗୋଟିଏ କାହିଁକି ଶହେ କଥା ପଚାରିବାକୁ ତୁମର ଅଧିକାର ଅଛି ତୁମେ ଯେ ମୋର ଅର୍ଦ୍ଧାଙ୍ଗିନୀ
କହିବ କି ନାରାୟଣ
ତମେ କଣ ଜାଣ ନା ପ୍ରିୟ ମୋର ଅତି ପ୍ରିୟ ହେଉଛି ମୋର ଭକ୍ତ ଆଉ ସବୁ ଭକ୍ତଙ୍କ ଭିତରେ ମହାଯୋଗୀ ଶିବ ହେଉଛନ୍ତି ମୋର ଶ୍ରେଷ୍ଠ ଭକ୍ତ ତାଙ୍କୁ ପୂଜୁଥିବା ଜନ ମଧ୍ୟ ମୋର ପ୍ରିୟ ଶିବ ପୂଜା ନ କରି ଯେତେ ତପ କଲେ କିଛି ଲାଭ ନାହିଁ ଯେଉଁ ଲୋକ ଶିବ ପୂଜା ନ କରି ଭୋଜନ କରେ ସେ ନାରାୟଣ ଦ୍ରୋହୀ ହୁଏ ଭକ୍ତିରେ ଯିଏ ଶିବଙ୍କୁ ପୂଜା କରେ ସେ ମହାପୁଣ୍ୟବନ୍ତ ବୋଲି ଜଗତେ ବିଦିତ
ମୁଁ ବଡ଼ ହତ ଭାଗିନୀ ଶିବ ପୂଜା କେବେ ଦିନେ କରିନି ଯେ ବଞ୍ଚିକି ଲାଭ ହେ ପ୍ରାଣ ଘିନି ମୋହନ ହେ
ଦେବୀ ତୁମେ ଦୁଃଖ କାହିଁକି କରୁଛ ବିଷ୍ଣୁ ଏବଂ ଶିବ ଏକ ଏବଂ ଅଭିନ୍ନ ଯିଏ ହରି ସିଏ ହର ତେଣୁ ମୋତେ ପୂଜି ତମେ ପାଉଛ ଶିବ ପୂଜାର ଫଳ ଆଉ ଯେବେ ଶଙ୍କରଙ୍କୁ ପୂଜିବା ପାଇଁ ମନରେ ଆଗ୍ରହ ଜନ୍ମିଲାଣି ତେବେ ପଦ୍ମଫୁଲରେ ତାଙ୍କର ପୂଜା କର ସେ ନିଶ୍ଚୟ ପ୍ରସନ୍ନ ହେବେ
ସ୍ୱାମୀଙ୍କର ଉପଦେଶ ମାନି ମା ଲକ୍ଷ୍ମୀ ଠାକୁରାଣୀ 108 ପଦ୍ମଫୁଲ ତୋଳି ଆଣି ନିର୍ମଳ ମନରେ ଶିବଙ୍କର ପୂଜା ଆରାଧନା କଲେ। ଯେଉଁଦିନ ଶେଷ ପୂଜା ସେଦିନ ମଧ୍ୟ ମା ନିଜେ ଯାଇ ପୋଖରୀରୁ ତୋଳି ଆଣିଲେ 108 ପଦ୍ମଫୁଲ। ଓମ୍ ନମ ଶିବାୟ, ଓମ୍ ନମ ଶିବାୟ, ଓମ୍ ନମ ଶିବାୟ ଉଚ୍ଚାରଣ କରି ଗୋଟିଏ ପରେ ଗୋଟିଏ ଫୁଲ ସଦାଶିବଙ୍କ ମସ୍ତକରେ ଚଢ଼େଇବାରେ ଲାଗିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ଆହୁରି ଦୁଇଥର ମନ୍ତ୍ର ଉଚ୍ଚାରଣ କରିବାକୁ ବାକି ଅଛି, କିନ୍ତୁ କିନ୍ତୁ ଫୁଲ କାହିଁ? ଥରେ ନୁହେଁ, ତିନି ତିନି ଥର ଗଣିଛନ୍ତି, ସେଥିରୁ ଦୁଇଟି ଫୁଲ ଉଣା ହେଲା କେମିତି? କିଏ ନେଲା? ଆଉ କେହି ନୁହେଁ, ନିଜେ ଶଙ୍କର ଏହି ପରୀକ୍ଷାରେ ଦେବୀଙ୍କୁ ପକାଇଛନ୍ତି। କଣ କରିବେ ମା ଲକ୍ଷ୍ମୀ ଠାକୁରାଣୀ? କିଛି ବୁଦ୍ଧି ଦିଶୁନାହିଁ ତାଙ୍କୁ। ଉଠିଗଲେ ପୂଜାବିଧିରେ ବିଘ୍ନ ଘଟିବ। ପାଖରେ କେହି ନାହାନ୍ତି ଯେ ଯାହାକୁ କହିବେ ଦୌଡ଼ିଯାଇ ଦୁଇଟି ଫୁଲ ଘେନି ଆସିବ। ମନେ ପଡ଼ିଗଲା ସ୍ୱାମୀଙ୍କ କଥା, ଅନେକ ଥର ସେ କହିଛନ୍ତି,
ଦେବୀ ତୁମର ଶରୀର ଅଟଇତ ସରୋବର, ତା ମଧ୍ୟେ କମଳ ତୁମ ଉଚ୍ଚ ଯୁଗଳ।
ନିଜର ସଂକଳ୍ପ ମନୋକାମନା ପୂରଣ ପାଇଁ ସେ ନିଜର ସ୍ତନ ଯୁଗଳକୁ କାଟି ଶିବଙ୍କ ମସ୍ତକରେ ଚଢ଼ାଇବା ପାଇଁ ସ୍ଥିର କଲେ। ତୀକ୍ଷ୍ଣ ଛୁରୀ ଧରି କାଟିବାକୁ ଉଦ୍ୟତ ହୁଅନ୍ତେ ବେନି ସ୍ତନ ମାତାଙ୍କୁ ଜଣାଇଲେ,
ଦେବୀ, ମହାଭାଗ୍ୟ ଆମର, ତୁମର ଶ୍ରୀଅଙ୍ଗରୁ ଜନ୍ମ ହୋଇ ଆଜି ଆମେ ଶିବଙ୍କ ମସ୍ତକରେ ଶୋଭା ପାଇବୁ। ଯେଉଁଠି ଗଙ୍ଗା ରହିଛନ୍ତି, ଚନ୍ଦ୍ର ଶୋଭା ପାଉଛନ୍ତି, ସେଠି ରହିବୁ କେବଳ ତୁମର ପୁଣ୍ୟ ଫଳରେ ଦେବୀ।
ଏହା ଶୁଣି ଦେବୀ କହିଲେ,
ନୀତି ପୂଜେ ଶିବ ପଦ ତୁମେ ପୂଜିବ ମସ୍ତକ, ଏହା କଲେ ତୁଷ୍ଟ ପରା ହୋଇବେ ଦେବ।
ଦେବୀ ନିଜର ବାମ ସ୍ତନ କାଟି ମନ୍ତ୍ର ପଢି ଶିବଙ୍କ ମସ୍ତକରେ ଚଢ଼ାଇଲେ। ଦକ୍ଷିଣ ସ୍ତନ କାଟିବାକୁ ଉଦ୍ୟତ ହୁଅନ୍ତେ ଆଶୁତୋଷ ପ୍ରସନ୍ନ ହୋଇ ସମ୍ମୁଖରେ ଦର୍ଶନ ଦେଲେ। ରଜତ ପର୍ବତ ପରି ଶରୀର ତାଙ୍କର, ଶରୀରରୁ ଆଭା ବିକିରଣ ହେଉଛି, ମସ୍ତକରେ ଚନ୍ଦ୍ର କିରଣ ଝଟକି ଉଠୁଛି, ଶରୀରରୁ ବହି ଆସୁଛି ଗଙ୍ଗା ଜଳ, କାନ୍ଧରେ ଯଜ୍ଞ ଉପବୀତ, ହାତରେ ଅଭୟ ତ୍ରିଶୂଳ ଆଉ ଡମ୍ବରୁ, ଭସ୍ମ ବିଲେପିତ ହୋଇ ଏକ ଶାନ୍ତ ମୂର୍ତ୍ତି ଧରି ପ୍ରଭୁ ବିରାଜମାନ କରିଛନ୍ତି ଦେବୀଙ୍କ ସମ୍ମୁଖରେ। ଶିବଙ୍କର ଗୁରୁଗମ୍ଭୀର ମୂର୍ତ୍ତି ଦେଖି ମା ଲକ୍ଷ୍ମୀ କୃତାଞ୍ଜଳି ପୁଟରେ ଭକ୍ତି ଗଦଗଦ କଣ୍ଠରେ ସ୍ତୁତି ଗାନ କଲେ,
ହେ ଶିବପତି ପାର୍ବତୀ ପତି ଦାସୀର ପ୍ରଣତି ଘେନ, ହେ ଯେ ପାଦ ପଙ୍କଜ ସେବନ୍ତି ପାର୍ବତୀ ଯୋଗୀ ଜନ ମାନେ ନୀତି ପୂଜୁଥାନ୍ତି, ସେହି ପଦ ପୂଜି ଦିନ ବି ତୁମର, ସେହି ପଦ ପୂଜି ଦିନ ବି ତୁମର, ଏତିକି ବିନତି ଘେନ, ହେ ଶିବପତି ପାର୍ବତୀ ପତି ଦାସୀର ପ୍ରଣତି ଘେନ। ହେ
ତଥାସ୍ତୁ ଦେବୀ, ତୁମର ମନସ୍କାମନା ପୂର୍ଣ୍ଣ ହେଉ, 56 କୋଟି ଜୀବମାନଙ୍କର ତୁମେ ଅନ୍ନଦାତ୍ରୀ ହୁଅ, ସମସ୍ତେ ତୁମକୁ ମାତା ବୋଲି ପୂଜା କରନ୍ତୁ, ତୁମକୁ ପୂଜୁଥିବା ପ୍ରାଣୀଙ୍କୁ ସଦାସର୍ବଦା ଅନ୍ନବସ୍ତ୍ର ପ୍ରାପ୍ତ ହେଉ, ଭକ୍ତିରେ ଆଜି ଯେଉଁ ପୂଜା ତୁମେ କଲ ତାହାରି ଅଂଶରେ ଜନ୍ମ ନେବ ଏକ ବିଲ୍ୱ ବୃକ୍ଷ, ତାର ତ୍ରିଶାଖା ପତ୍ରରେ ଯିଏ ମୋର ପୂଜା କରିବ, ସୁନା ପଦ୍ମଫୁଲରେ କି ସୁନା ଚମ୍ପା ଫୁଲରେ ପୂଜା କଲେ ମଧ୍ୟ ତାହା ସେହି ପତ୍ର ସହ ସମାନ ହେବ ନାହିଁ। ଆଉ ଗୋଟିଏ କଥା ଶୁଣ ଦେବୀ,
ବେଲପତ୍ର ସହିତରେ ମିଶାଇ ଚନ୍ଦନ, ମୁସିରେ ଯେ ଦେବ ମୋକ୍ଷ ହେବ ସେହି ଜାଣ, ଯେଉଁ ସ୍ତନ କାଟି ତୁମ୍ଭେ ଦେଇଛ ମୁସିରେ, ଏହି କ୍ଷଣି ହେଉ ତାହା ପୂର୍ବ ପରକାରେ।
ତଥସ୍ତୁ କହି ଦେବଦେବ ବିଦାୟ ନେଲେ। ଶିବଲିଙ୍ଗ ଉପରେ ଥିବା ସ୍ତନପଦ୍ମରୁ ଜନ୍ମ ନେଲା ଏକ ବେଲଗଛ। ଆଖି ପିଛୁଳାକେ ଶାଖା ପ୍ରଶାଖା ବିସ୍ତାର କରି ଛାଇ ହୋଇଗଲା କଅଁଳପତ୍ରରେ। ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ସହିତ ଇନ୍ଦ୍ରାଦି ସକଳ ଦେବତା, ଯକ୍ଷ ରକ୍ଷ ଗନ୍ଧର୍ବ କିନ୍ନର ବସୁଗଣ ଋଷିଗଣ ସମସ୍ତେ ଆସି ସେହି ଗଛ ନିକଟରେ ପହଞ୍ଚିଗଲେ। ସୃଷ୍ଟିକର୍ତ୍ତା ବ୍ରହ୍ମଙ୍କଠାରୁ ବେଲଗଛର ଜନ୍ମ ବୃତ୍ତାନ୍ତ ଶୁଣି ଦେବଦେବ ମହାଦେବଙ୍କ ପଦବନ୍ଦନା କଲେ। ସନତ କୁମାରଙ୍କଠାରୁ ବେଲପତ୍ର ମହିମା କଥା ଶୁଣି ଧନ୍ୟ ହେଲା ଋଷିମାନଙ୍କ ଜୀବନ। ସେମାନେ ପ୍ରବଳ ଆଗ୍ରହରେ ଜାଣିବାକୁ ଚାହିଁଲେ ବେଲପତ୍ରରେ ଶିବଙ୍କ ପୂଜା କରି କେଉଁ ଭକ୍ତ କିପରି ମୁକ୍ତି ପଥଗାମୀ ହୋଇଛି। ସନତ କୁମାର କହିଲେ,
ରୁରୁଦ୍ର ନାମରେ ଜଣେ ଶବର ନିଜର ସ୍ତ୍ରୀ ପିଲାମାନଙ୍କୁ ନେଇ ଘୋର ଜଙ୍ଗଲ ଭିତରେ ରହୁଥାଏ। ପଶୁବଧ କରି ବଣରେ ଯାଉଥିବା ପଥିକମାନଙ୍କଠାରୁ ଟଙ୍କା ସୁନା ଛଡ଼େଇ ନେଇ ନିଜର ପରିବାରର ଭରଣ ପୋଷଣ କରୁଥାଏ। ଦିନକର କଥା, ସକାଳୁ ସଞ୍ଜ ଯାଏଁ ଘୁରି ଘୁରି କୌଣସି ଶିକାର ନ ପାଇ ବଡ଼ ଚିନ୍ତିତ ହୋଇପଡ଼ିଲା ଶବର। କ'ଣ ନେଇ ପିଲାଙ୍କ ମୁହଁରେ ଆହାର ଦେବ, ସମସ୍ତେ ଯେ ତାର ବାଟ ଚାହିଁ ବସିଥିବେ।
ଏମିତି ଭାବୁ ଭାବୁ ନିକଟରେ ଗୋଟିଏ ପୋଖରୀ ଦେଖିଲା, କାଚ କିନ୍ତୁ ପରି ପାଣି। ଭାବିଲା, ସନ୍ଧ୍ୟା ପରେ ପଶୁମାନେ ନିଶ୍ଚୟ ପାଣି ପିଇବାକୁ ଆସିବେ। ଏହା ଭାବି ପୋଖରୀ କୂଳରେ ଥିବା ଗୋଟିଏ ବେଲ ଗଛ ଉପରେ ଚଢ଼ିଯାଇ ଅପେକ୍ଷା କଲା। ତାକୁ କିନ୍ତୁ ଜଣାନାହିଁ ଯେ ସେ ବେଲ ଗଛ ତଳେ ଶିବଲିଙ୍ଗଟିଏ ରହିଛି। ଯୋଗକୁ ସେଦିନ ପଡ଼ିଥାଏ ଶିବରାତ୍ରି। ଗଛ ଉପରକୁ ଉଠିବା ସମୟରେ ହାତ ବାଜି ଗୋଟିଏ ପତ୍ର ଖସି ପଡ଼ିଲା ଶିବଲିଙ୍ଗ ଉପରେ। ଶିବଙ୍କର ପ୍ରଥମ ପ୍ରହରର ପୂଜା ଅନୁଷ୍ଠିତ ହୋଇଗଲା ତା ଅଜଣତରେ, ଆଉ ଶିବପୂଜାର ପୁଣ୍ୟଫଳ ମିଳିଗଲା ତାକୁ। କିଛି ସମୟ ପରେ ଗୋଟିଏ ହରିଣ ପାଣି ପିଇବାକୁ ଆସି ସେଇଠି ପହଞ୍ଚିବାରୁ ଶବର ଥନୁରେ ସରସନ୍ଧାନ କଲା। ଏହା ଦେଖି ହରିଣଟି କରୁଣକଣ୍ଠରେ କହିଲା,
ହେ ବ୍ୟାଧ, ଜୀବ ହତ୍ୟା ମହାପାପ, ନରତନୁ ବହି ଅର୍ଜ ନାହିଁ ତାହା।
ମୂଢ ପଶୁ, ମତେ ଶାସ୍ତ୍ରବାଣୀ ଶୁଣାଉଛୁ? ମୁଁ ଯଦି ପଶୁବଧ ନ କରିବି, ମୋର ପରିବାରକୁ ପୋଷିବ କିଏ? ମୋ ସ୍ତ୍ରୀ ପିଲା ଛୁଆ ଖାଇବାକୁ ନ ପାଇ ମରିଯିବେ, ସେ ପାପ ଠାରୁ ଜୀବବଧ କଣ ଏତେ ବଡ଼ ପାପ?
ଶବରର ନିଷ୍ଠୁର କଥା ଶୁଣି ହରିଣର ଛାତି ଥରି ଉଠିଲା। ମନେ ମନେ ଶିବଙ୍କୁ ସ୍ମରଣ କରି ବ୍ୟାଧ ନିକଟକୁ ଯାଇ କହିଲା,
ମାରନା ମାରନା ବ୍ୟାଧ, ଜୀବ ହତ୍ୟା ମହାପାପ, ଅର୍ଜ ନାହିଁ ତାହା, ନର ଶରୀର ଧରି ତୁ ଯେବେ କରିବୁ ନାଶ, ହେବ ମୋର ସ୍ୱର୍ଗବାସ, ପଶୁ ଜନମରୁ ମୁଁ ହୋଇବି ପାରି, ରଖବାରେ ମୋର ଗୁହରି, ପତ୍ନୀ ପୁତ୍ର ମୁଖ ଦେଖି ଆସିବି ଫେରି।
ହେ ଶବର, ମତେ କିଛି ସମୟ ଦିଅ, ଭୃଗୁଣୀକି ଦେଖା କରି ତାକୁ ପିଲାମାନଙ୍କର ଦାୟିତ୍ୱ ଦେଇ ମୁଁ ନିଶ୍ଚୟ ତୁମ ପାଖକୁ ଫେରି ଆସିବି। ତାପରେ ତାପରେ ତୁମେ ମୋତେ ମାରି ମୋ ମାଂସକୁ ନେଇ ତୁମର କୁଟୁମ୍ବ ପାଳିବ।
ଆରେ ତୁ ମୋତେ ଏତେ ବୋକା ବୋଲି ଭାବନା, ମିଛ କହି ଖସି ପଳାଇବୁ ବସିଛୁ ନା? ବିପଦ ପଡ଼ିଲେ ସାଧୁମାନେ ବି ମିଛ କହନ୍ତି, ଏ କଥା ମୋତେ ଜଣା ଅଛି। କେମିତି ମୁଁ ତତେ ବିଶ୍ୱାସ କରିବି ତୁ ଫେରିବୁ ବୋଲି?
ଶୁଣ ହେ କିରାତ ବର, ଏ ମୋହର ଦୃଢ଼ ଗିର, ନ ଫେରିଲେ ମହାପାପେ ହୋଇବି ଭାଗି, ପଡ଼ିବି ନର୍କ କୁଣ୍ଡରେ ସତ୍ୟ ଭଙ୍ଗର ପାପରେ, ନ ରହିବେ କେହି ଜଣେ ବଂଶରେ ମୋରି ବିଶ୍ୱାସରେ ନ ଦେବୀ ବିଷ ଫେରିବି ନିଶ୍ଚୟ ସତ୍ୟ ତ୍ରିବାର ସତ୍ୟ
ହଉ ଯା ମୃଗୁଣୀକୁ ଦେଖା କରି ଆସିବୁ ହଁ ଶୁଣ ଡେରି କରିବୁନି ତତେ ମାରି ମାଂସ ନେଲେ ତେଣେ ପିଲା ଛୁଆ ମୋର ଅନିଶା କରି ବସିଥିବେ ଖାଇବା ପାଇଁ
ମନ ଦୁଃଖରେ ଘରକୁ ଫେରିଲା ହରିଣ କେତେ ପାପ କଥା ଆସି ତା ମନରେ ଜୁଟୁଥାଏ ଭାବିଲା ପିଲା ଛୁଆ ଧରି ରାତାରାତି ଅନ୍ୟ ଜଙ୍ଗଲକୁ ପଳେଇଯିବ ପରମୁହୂର୍ତ୍ତରେ ତାର ବିବେକ ତାକୁ ଚେତେଇ ଦେଉଥାଏ ଆରେ ସତ୍ୟଭଙ୍ଗ ପାପରେ ପଡ଼ିବୁ ନର୍କରେ ବି ସ୍ଥାନ ମିଳିବନି ତତେ ଭାବୁ ଭାବୁ ଘର ପାଖରେ ପହଞ୍ଚିଗଲା ହରିଣ ଦେଖିଲା ମୃଗୁଣୀ ନାହିଁ ପିଲା ଦୁଇଟା ଭୂଇଁରେ ଜାକିଚିକୁ ହେଇ ପଡ଼ିଛନ୍ତି ବିକଳରେ ଏଣେତେଣେ ବୁଲିବାକୁ ଲାଗିଲା ତେଣେ ହରିଣୀକୁ ଶୋଷ ହେବାରୁ ସେ ପାଣି ପିଇବାକୁ ଅନ୍ୟ ବାଟରେ ଯାଇ ପୋଖରୀ ପାଖରେ ପହଞ୍ଚିଲା ବେଳକୁ ରାତ୍ରିର ଦ୍ୱିତୀୟ ପ୍ରହର ହେଲାଣି ଶବର ହରିଣୀକୁ ଦେଖି ଖୁସି ହୋଇ ଧନୁରେ ବାଣ ଜଖିବା ବେଳେ ଗୋଟିଏ ବେଲପତ୍ର ଶିବଲିଙ୍ଗ ଉପରେ ଖସିପଡ଼ିଲା ଏଥର ସଦାଶିବଙ୍କର ଦ୍ୱିତୀୟ ପ୍ରହର ପୂଜାର ଫଳ ଅଜାଣତରେ ଶବରକୁ ମିଳିଗଲା ମୃଗୁଣୀ ଶବ୍ଦ ବାରି ଚାହିଁ ଦେଖେ ତ ବ୍ୟାଧ ତାକୁ ମାରିବାକୁ ଧନୁ ଟେକିଛି ବିକଳରେ ଗୁହାରି କରି କହିଲା
ପିଲା ଦିଟିଙ୍କୁ କେତେ କଷ୍ଟରେ ବଢେଇଛି ମୁଁ ମରିବା ପୂର୍ବରୁ ଥରେ ତାଙ୍କୁ ଆଖି ପୁରେଇ ଦେଖି ଆସିବି ଦୟାକରି ମତେ କିଛି ସମୟ ଦିଅ ସ୍ୱାମୀଙ୍କ ଜିମା କରିଦେଇ ନିଶ୍ଚୟ ଫେରି ଆସିବି
ଅଲକ୍ଷ୍ୟରେ ଲିଙ୍ଗ ପୂଜା କରିଥିବା ହେତୁ ବ୍ୟାଧ ମନରେ ଦୟା ଜନ୍ମିଲା ଏବଂ ମୃଗୁଣୀକୁ କହିଲା ଶୀଘ୍ର ଫେରିଆସିବୁ ପରେ ପରେ ହରିଣ ଓ ହରିଣୀ ପରି ତାଙ୍କ ପୁଅ ଝିଅ ପାଣି ପିଇବାକୁ ଆସି ଶବର ଆଗରେ ସତ୍ୟ କରିଯାଇଥିଲେ ଯେ ବାପା ମାଙ୍କୁ ଦେଖା କରି ସେମାନେ ନିଶ୍ଚୟ ଫେରିଆସିବେ ଆଉ ସେମାନଙ୍କୁ ମାରିବାକୁ ଯାଇ ବ୍ୟାଧ ତାର ଅଜାଣତରେ ଶିବଲିଙ୍ଗ ଉପରେ ବେଲପତ୍ର ପକାଇ ତୃତୀୟ ଓ ଚତୁର୍ଥ ପ୍ରହରର ପୂଜାଫଳ ପାଇସାରିଥିଲା ଏଣେ ହରିଣ ପରିବାରରେ ଶୋକର ଛାୟା ଖେଳିଯାଇଛି ସମସ୍ତେ ବ୍ୟାଧ ନିକଟକୁ ଫେରିଯିବାକୁ ସତ୍ୟ କରିଛନ୍ତି ମୃଗୁଣୀ କାନ୍ଦି କାନ୍ଦି କହୁଛି
ସବୁଦିନ ପାଇଁ ଛାଡ଼ି ଯାଉଛି ପର ଜନ୍ମରେ ତୁମକୁ ସ୍ୱାମୀ ରୂପରେ ପାଇବି ଏହି ପ୍ରାର୍ଥନା ଶିବଙ୍କ ନିକଟରେ କରୁଛି ପିଲା ଦିଟିଙ୍କୁ ମୋର ମୋଟେ ହତାଦର କରିବନି ତାଙ୍କୁ ପାଖେ ପାଖେ ରଖିଥିବ ବଡ଼ରେ ମହାବଳ ସବୁବେଳେ ସୁଯୋଗ ଖୋଜୁଛି ତାହାକି ଆଗରୁ ପିଲା ଦିଟିଙ୍କୁ ମୋର ଲୁଚାଇ ରଖିବ ଏତିକି ଅନୁରୋଧ
ନା ସେ କଥା ହବନି ଆମେ ସମସ୍ତେ ସତ୍ୟ କରିଛୁ ମରିବା ଯଦି ସମସ୍ତେ ମରିବା ତୁ ଏକା ଖାଇକି ମରିବୁ ଚାଲ ଚାଲ ଆମେ ସମସ୍ତେ ଯିବା
ରାତି ପାହି ଆସୁଛି ପୂରବ ଆକାଶରେ ସିନ୍ଦୁରା ଫାଟି ଆସିଲାଣି ବ୍ୟାଧ ଗଛରେ ଥାଇ ଦେଖିଲା ହରିଣ ହରିଣୀ ସାଥିରେ ପିଲା ଦିଟାଙ୍କୁ ଧରି ତାରି ପାଖକୁ ଆସୁଛନ୍ତି ନିଜ ଆଖିକୁ ସେ ବିଶ୍ୱାସ କରିପାରିଲାନି ସକାଳୁ ସକାଳୁ ସେ ସ୍ୱପ୍ନ ଦେଖୁନି ତ ପଶୁମାନେ ଯେ ସତ୍ୟ ରକ୍ଷା କରିପାରନ୍ତି ଏ କଥା କେବେ ଶୁଣିନଥିଲା ଏହାପରେ ସେ ଅଣ୍ଟାରୁ ତୀକ୍ଷ୍ଣ ଛୁରୀଟିଏ କାଢ଼ି ଆତ୍ମହତ୍ୟା କରିବାକୁ ଗଲାବେଳେ ସ୍ୱୟଂ ବିଶ୍ୱନାଥ ସନ୍ନ୍ୟାସୀ ବେଶରେ ପ୍ରବେଶ କରି କହିଲେ,
ଶୁଣରେ କିରାତ କଲୁ ଯେଉଁ ପାପ, ଏ ପାପ ତୋ ପାସେ ନାହିଁ। ଗତ ରାତ୍ରେ ତୁହି ଉଜାଗର ରହି ପୂଜିଲୁ ଯେହେତୁ ମା ସାଇ, ମୁହି ମହେଶ୍ୱର ମୁହି ମହେଶ୍ୱର, ସବୁ ପାପ ତୋର ହେଲା ଦୂର। ମୁହି ମହେଶ୍ୱର ମୁହି ମହେଶ୍ୱର,
ମୁଁ ତୁମ ପୂଜାରେ ସନ୍ତୁଷ୍ଟ ହେଇଛି ଶବର, ଏବେ ମାଗି ଘେ ନବର।
ଶବର ହାତ ଯୋଡ଼ି କହିଲା,
ପ୍ରଭୁ ପ୍ରଭୁ, ମୋର କୌଣସି ବର ଲୋଡ଼ା ନାହିଁ ପ୍ରଭୁ, କେବଳ ମୋ ମୁଣ୍ଡରେ ପାଦ ରଖନ୍ତୁ, ଆପଣଙ୍କ ପାଦ ଧୂଳି ସଦା ସର୍ବଦା ମୋର ମସ୍ତକରେ ପଡ଼ୁଥାଉ ପ୍ରଭୁ, ସଦା ସର୍ବଦା ମୋ ମସ୍ତକରେ ପଡ଼ୁଥାଉ।
ବ୍ୟାଧର ଭକ୍ତିରେ ସନ୍ତୁଷ୍ଟ ହୋଇ ଶଙ୍କର କହିଲେ, ତଥାସ୍ତୁ। ମହର୍ଷି ସନତ କୁମାର ଋଷିମାନଙ୍କୁ କହିଲେ,
ହେ ଋଷିଗଣ, ଯେଉଁମାନେ ଏ ପ୍ରସଙ୍ଗ କର୍ଣ୍ଣରେ ଶୁଣନ୍ତି ସେମାନେ ମୃତ୍ୟୁ ପରେ କୈଳାସ ଭୁବନକୁ ଗମନ କରନ୍ତି, ଶିବରାତ୍ରି ବ୍ରତ ପାଳନରେ ଅନେକ ଲାଭ ହୁଏ।
ଋଷିମାନେ ହାତ ଯୋଡ଼ି ଶିବଙ୍କୁ ପ୍ରାର୍ଥନା କଲେ,
ଓଁ ନମଃ ଶିବାୟ, ଓଁ ନମଃ ଶିବାୟ, ଓଁ ନମଃ ଶିବାୟ।